ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ଆସନ୍ତା ମଇ ମାସ 25 ତାରିଖରେ ହେବ। ଏଥିପାଇଁ ଆଜି ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହେବ। ମଇ ମାସ 6 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ଏହି ପର୍ଯ୍ୟାୟରେ ମୋଟ 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 94,41,797 ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 2,35,764 ଜଣ ଯୁବ ମତଦାତା ପ୍ରଥମଥର ଲାଗି ଭୋଟ୍ ଦେବେ। ନିର୍ବାଚନୀ କାର୍ଯ୍ୟରେ କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀମାନେ ଶିଶୁମାନଙ୍କୁ ନିୟୋଜିତ କରିବା ଉପରେ ନିର୍ବାଚନ ଆୟୋଗ ନିଷେଧାଦେଶ ଜାରି କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଏ ସଂକ୍ରାନ୍ତରେ ବିଭିନ୍ନ ଦଳ ପକ୍ଷରୁ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ବାଚନୀ ଶୋଭାଯାତ୍ରା କିମ୍ବା ପ୍ରଚାର ସମୟରେ ଶିଶୁଙ୍କୁ କାଖରେ ବା ଗାଡ଼ିରେ ନେଇ ସାମିଲ ହେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏଭଳି କୌଣସି ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଧଳ କହିଛନ୍ତି। ରାଜ୍ୟର 2ଟି ଲୋକସଭା ଓ 8ଟି ବିଧାନସଭା ଆସନ ପାଇଁ କଂଗ୍ରେସ ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ସମ୍ଭଲପୁର ଲୋକସଭା, ଖଣ୍ଡପଡ଼ା ଏବଂ ବାରିପଦା ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ବଦଳ କରାଯାଇଛି। ନୂଆ ତାଲିକା ଅନୁସାରେ ସମ୍ଭଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଖଣ୍ଡପଡ଼ା ବିଧାନସଭା ଆସନରୁ ବୈଜନ୍ତୀ ମାଳା ମହାନ୍ତି ଏବଂ ବାରିପଦା ବିଧାନସଭା ଆସନ ଲାଗି ପ୍ରମୋଦ କୁମାର ହେମ୍ବ୍ରମ୍ଙ୍କୁ ଦଳ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ କଟକ ଲୋକସଭା ଆସନ ଏବଂ ଜଳେଶ୍ୱର, ବାଲେଶ୍ୱର, ପାଲହଡ଼ା, କଟକ, ବଡ଼ଚଣା ଓ ଜଗତସିଂହପୁର ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ ହେଲେ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆମ୍ବପୁଅଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, ଉଜ୍ଜଳ ଯୋଜନାରେ ରାଜ୍ୟର 53 ଲକ୍ଷ ପରିବାରକୁ ରନ୍ଧନ ଗ୍ୟାସ୍ ସଂଯୋଗ ଦିଆଯାଇଛି। ନୂଆଦିଲ୍ଲୀ ଫେରିଯିବା ପୂର୍ବରୁ ଶ୍ରୀ ନଡ୍ଡା ଆଜି ଭୁବନେଶ୍ୱରଠାରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ। ଝାରସୁଗୁଡ଼ାଠାରେ ବିଜେପି ପକ୍ଷରୁ ଗତକାଲି ଏକ ରୋଡ୍ ଶୋ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ଦଳ ସପକ୍ଷରେ ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ପୁଣିଥରେ କ୍ଷମତାକୁ ଆସିଲେ ଦେଶର ସର୍ବାଙ୍ଗୀନ ବିକାଶ ହେବ ବୋଲି ରୋଡ୍ ଶୋରେ ସାମିଲ ହୋଇଥିବା ଦଳୀୟ କର୍ମୀମାନେ ପ୍ରକାଶ କରିଛନ୍ତି। ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ଓ ଅଭିଯୋଗ ମାମଲାର ଓଡ଼ିଶା ହାଇକୋର୍ଟରେ ଆଜି ରାୟ ପ୍ରକାଶ ପାଇବ। ନିଯୁକ୍ତି ବିଜ୍ଞପ୍ତିର ନିୟମ ଏବଂ ସତ୍ତାବଳୀ ଆଧାରରେ ମେଧା ତାଲିକା ପ୍ରକାଶ କରାଯାଇନଥିବାରୁ ଏହାକୁ ଚ୍ୟାଲେଞ୍ଜ କରି କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ଦ୍ୱାରା ପ୍ରସ୍ତୁତ ମେଧା ତାଲିକାକୁ ଓଡ଼ିଶା ହାଇକୋର୍ଟ ଗତ ମାର୍ଚ୍ଚ ମାସ 12 ତାରିଖରେ ରଦ୍ଦ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ଜଷ୍ଟିସ୍ ଏମ୍ଏସ୍ ରମଣଙ୍କ ଖଣ୍ଡପୀଠ ଗତ 25 ତାରିଖ ଦିନ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମଇ ମାସ 20 ତାରିଖରେ ବିଧାନସଭା ଓ ଲୋକସଭା ନିମନ୍ତେ ମତଦାନ ହେବ। ଏହା ପୂର୍ବରୁ ଭୋଟରମାନଙ୍କ ମଧ୍ୟରେ ମତଦାନ ପାଇଁ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଶତପ୍ରତିଶତ ମତଦାନକୁ ସୁନିଶ୍ଚିତ କରିବା ତଥା ମତଦାତାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ମାରାଥନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ନୃତ୍ୟ ହେଉଛି କଳାର ସୃଜନଶୀଳ ରୂପ ଯାହା ମନୁଷ୍ୟର ଆଭ୍ୟନ୍ତରୀଣ ଶକ୍ତିକୁ ପ୍ରୋହାହିତ କରିବାରେ ସାହାଯ୍ୟ କରେ। ଏହି ବାର୍ତ୍ତା ନେଇ ଆଜି ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏପ୍ରିଲ୍ ମାସ 29 ତାରିଖରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେର୍ଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି। 1982 ମସିହାରେ ଇଣ୍ଟରନ୍ୟାସନାଲ୍ ଥିଏଟର ଇନ୍ଷ୍ଟିଚ୍ୟୁଟ୍ର ନୃତ୍ୟ କମିଟି ଦ୍ୱାରା ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ ପାଇଁ ନିଷ୍ପଭି ନିଆଯାଇଥିଲା। ପ୍ରତିବର୍ଷ ଅନ୍ତର୍ଜାତୀୟ ନୃତ୍ୟ କମିଟି ଦ୍ୱାରା ଜଣେ ନୃତ୍ୟଗୁରୁ କିମ୍ବା ନୃତ୍ୟଶିଳ୍ପୀଙ୍କୁ ଚୟନ କରାଯାଇଥାଏ। ସେମାନେ ବିଶ୍ୱବାସୀଙ୍କ ପାଇଁ ପ୍ରେରଣାତ୍ମକ ବାର୍ତ୍ତା ଦେଇଥାନ୍ତି। ସେହି ବାର୍ତ୍ତାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ବିଶ୍ୱସ୍ତରରେ ପ୍ରସାର କରାଯାଏ। ଅନ୍ତର୍ଜାତୀୟ ନୃତ୍ୟ ଦିବସରେ ରାଜ୍ୟର ନୃତ୍ୟପ୍ରେମୀମାନଙ୍କ ତରଫରୁ ବିଭିନ୍ନ ରଙ୍ଗମଞ୍ଚରେ ଆଜି କାର୍ଯ୍ୟକ୍ରମମାନ ଆୟୋଜନ ହେବାର ସମ୍ଭାଦ ଆମର ହସ୍ତଗତ ହୋଇଛି। ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରଭାବ ଯୋଗୁଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ତାପମାତ୍ରା ଆହୁରି 2 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି 12 ସହର ତାପମାତ୍ରା 43 ଡିଗ୍ରୀ ଏବଂ 27 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।